ଆର ଗାଁ ଈଶ୍ୱର ବେହେରା ଝିଅ ଏବେ ନୂଆ କି କଲଜ ଯାଉଛି, ହିଲିକି ଠକ ଠକ କରି ଅଣ୍ଟାକୁ ହଲେଇ କଲିଜା ଥରେଇ ଦଉଛି। ଆର ଗାଁ ଈଶ୍ୱର ବେହେରା ଝିଅ ଏବେ ନୂଆ କି କଲଜ ଯାଉଛି, ହିଲିକି ଠକ ଠକ କରି ଅଣ୍ଟାକୁ ହଲେଇ କଲିଜା ଥରେଇ ଦଉଛି। ତାର ଘୋଡ଼ା ଲାଞ୍ଜ ପରିବାଳ ଆଖି ଚିଲିକା ପରିକା ନୀଳ, ତାର ଘୋଡ଼ା ଲାଞ୍ଜ ପରିବାଳ ଆଖି ଚିଲିକା ପରିକା ନୀଳ, ସିଏ କଲେଜ ଗଲା ବେଳକୁ ଛକ ଜାମ ନାଗୁଛି।
ଇରେ ତା ବିଲେଇ କଣ ଫିଟିଲା ଭଳିଆ ଫିଟିଛି।
ଆର ଗାଁ ଈଶ୍ୱର ବେହେରା ଝିଅ ଏବେ ନୂଆ କି କଲଜ ଯାଉଛି, ହିଲିକି ଠକ ଠକ କରି ଅଣ୍ଟାକୁ ହଲେଇ କଲିଜା ଥରେଇ ଦଉଛି। ପ୍ରଭୁ ଘଣ୍ଟେ ଆଇନା ଆଗରେ ବସୁଛି, କ'ଣ କେ ଜାଣି ଭାବୁଛି, ଖାଲି ଓଠକୁ ଚିପିକି ହସୁଛି। ସିଏ ସାତଟା କିରିମି ରଖିଛି, ଖାଲି ଘନ ଘନ ମୁହେଁ ମାଖୁଛି, ତତେ ସତ ମତେ ମିଛରେ ବାଇନ ଅଲଗା ଅଲଗା ବାସୁଛି। ଆର ଗାଁ ଈଶ୍ୱର ବେହେରା କହୁଛି, ଝିଅ ସତର ବରଷ ଛୁଇଁଛି, ମୁହଁ ତାର ଚକ ଚକ ଦିଶେ ଚନ୍ଦର ଉଦିଆ ଟୋକାଙ୍କୁ ଚକମା ଦଉଛି। ଆର ଗାଁ ଈଶ୍ୱର ବେହେରା କହୁଛି, ଝିଅ ସତର ବରଷ ଛୁଇଁଛି, ମୁହଁ ତାର ଚକ ଚକ ଦିଶେ ଚନ୍ଦର ଉଦିଆ ଟୋକାଙ୍କୁ ଚକମା ଦଉଛି। ତାର ଗୁଣ୍ଠୁଣି ହାତିଆ ଚାଲି ନାଲି ଓଠରୁ ଝରୁଛି ମଲ୍ଲି, ତାର ଗୁଣ୍ଠୁଣି ହାତିଆ ଚାଲି ନାଲି ଓଠରୁ ଝରୁଛି ମଲ୍ଲି, ସିଏ ଗାଧେଇ ଗଲା ବେଳକୁ ତୁଠ କିଆ ବୁଦା ହଲୁଛି। ଆର ଗାଁ ଈଶ୍ୱର ବେହେରା ଝିଅ ଏବେ ନୂଆ କି କଲଜ ଯାଉଛି, ହିଲିକି ଠକ ଠକ କରି ଅଣ୍ଟାକୁ ହଲେଇ କଲିଜା ଥରେଇ ଦଉଛି। ପ୍ରଭୁ କେବେ ଦବୁ ଛାଟିଆ, ଘର ଆଗେ ତାର ପେଟେଇ ଗଲାଣି ଛାଡ଼ି ଦେଇ ଖିଆ ପିଆ, କ'ଣ ଆଉ ଅବସ୍ଥା ଅଛି। ସିଏ ମହାଦେବ ଛୁଇଁ କହିଛି, ତାକୁ ବାହା ହବରାଣ ଖାଇଛି, ଘର ଜିନିଷକୁ ବିକି ବାକିକିରି ଚକୋଲେଟ୍ ତାକୁ ଦଉଛି। ଆର ଗାଁ ଈଶ୍ୱର ବେହେରା କହୁଛି, ଝିଅ ବାହାରାସି ଏବେ ଫିଡ଼ିଛି ଅନାଥ, ମନ ତାର ଭକ ଭକ ଡିଏ ବେଙ୍ଗୁଲି ଭଳିଆ, କିଏ ନବ କିଏ ଜାଣିଛି। ଆର ଗାଁ ଈଶ୍ୱର ବେହେରା କହୁଛି, ଝିଅ ବାହାରାସି ଏବେ ଫିଡ଼ିଛି, ମନ ତାର ଫଗ ଫଗ ଡିଏ ବେଙ୍ଗୁଲି ଭଳିଆ, କିଏ ନବ କିଏ ଜାଣିଛି। ସିଏ ସତେ କି ଚିକେନ ଝୋଳ ସବୁ ପାଟିରୁ ବହୁଛି ଲାଳ, ସିଏ ସତେ କି ଚିକେନ ଝୋଳ ସବୁ ପାଟିରୁ ବହୁଛି ନାଳ, ତାକୁ ପାଇବା ପାଇଁ ମନ୍ଦିରେ କିଏ କେତେ ଦୀପ ଜାଳୁଛି।
ଭଗବାନ ଗୋଟେ ଚୋଖା ଟାଇମ୍ ବାହାର କରିଦେଇଛି ଆଉ।
ଆର ଗାଁ ଈଶ୍ୱର ବେହେରା ଝିଅ ଏବେ ନୂଆ କି କଲଜ ଯାଉଛି, ହିଲିକି ଠକ ଠକ କରି ଅଣ୍ଟାକୁ ହଲେଇ କଲିଜା ଥରେଇ ଦଉଛି। ଆର ଗାଁ ଈଶ୍ୱର ବେହେରା ଝିଅ ଏବେ ନୂଆ କି କଲଜ ଯାଉଛି, ହିଲିକି ଠକ ଠକ କରି ଅଣ୍ଟାକୁ ହଲେଇ କଲିଜା ଥରେଇ ଦଉଛି। ତାର ଘୋଡ଼ା ଲାଞ୍ଜ ପରିବାଳ ଆଖି ଚିଲିକା ପରିକା ନୀଳ, ତାର ଘୋଡ଼ା ଲାଞ୍ଜ ପରିବାଳ ଆଖି ଚିଲିକା ପରିକା ନୀଳ, ସିଏ କଲେଜ ଗଲା ବେଳକୁ ଛକ ଜାମ ଲାଗୁଛି।
ଆଉ କ'ଣ ଅଛି, କାଲି ରାତିରେ ଯୋଉ ଯାଇନଥିଲା, ଯାଇଛି ତ ଯାଇଛି ଆଉ।